उपहन्यते सत्वं रजस्तमैति सत्वं रजस्तमैति तिस्रासुरनृनारकः तत्रापि एकैकसो राजन् विद्यन्ते गतया स्त्रिधा यदैकैकतरा अन्याभ्याम् यदैकैकतरो अनाभ्याम् स्वभाव उपहन्यते
सत्तोरजस्तमस्रृणारकाकसो राजन विद्यन्ते गतयस्त्रिधा यदैकैकतरो अन्याभ्याम् स्वभाव उपहन्यते
सप्तम रजस्तम इति
तिस्रोन्नते
शब्दान बाद सत्वम सत्वगुण रज रजगुण तम तमगुण इति एहिपरि भावरे तिस्रः त्रिविध सुर देवता नृ नर नारकः नरकरे स्थित तत्रापि सेटर् मध्ये एकैकसः अन्य राजन हे राजा विद्यते विभक्त भवन्ति गतय गति त्रिधा त्रिविध जदा से समय रे एकैकतरः तथा एक अन्य समंदरे अन्याभ्याम अन्य ठारु स्वभाव स्वभाव उपहन्यते युक्ति पाए उपरण बात सत्व रज तमगुण भूत प्रकृतिर ए त्रिगुण अनुजाई देवता मनुष्य और नरक स्थित जीव एक त्रिविध व्यक्ति हुए। हे राजन पुनश्च जेतेबेले त्रिगुण मध्यरु कौनसी एकटी अन्य दुईटी गुण द्वारा अभिभूत हुए सेतेबेले गोटे गोटे गति पुनः तीन भागे विभक्त प्रकाशित हुए जेपरी एक रज स्वभाव मनुष्य सत्व स्वभाव मिश्रणर आधिक्यवशत ब्राह्मण एवं तमगुण स्वभाव मिश्रणर आधिक्यवशत शूद्र होइथाय। भगवती कहुची जे प्रत्येक जीव एक निर्दिष्ट गुण द्वारा नियंत्रित होती किंतु तत्संगे संगे अन्य दुई गुण द्वारा प्रभावित होवार बहुत आशंका थाए। साधारणत जड़ शरीर मध्य आबूत थी प्राय प्रत्येक बद्ध जीव रजगुण द्वारा प्रभावित होती कारण प्रत्येक कामना पूरण निमित्त भूत प्रकृति उपर प्रभुत्व विस्तार करने चेष्टा कर व्यक्तिगत रजगुण प्रभाव सत्वे भूत प्रकृतिर अन्य दुई गुण द्वारा प्रभावित होवार बहुत आशंका रही। यदि कौन व्यक्ति उन्नत संग बा सत्संग करे ताहले से सत्वगुण बुद्धि करिपे एवं से यदि असत्संग बा कुसंग करे ताहले से तमगुण बुद्धि करिपे किसी स्थिर नुहे। सत्संग कि असत्संग फल व्यक्ति तार स्वभाव बदल पाए एवं व्यक्ति बुद्धिमान होगा उचित जहाँ फल से विचार कर कौन भल कौन मंद। सर्वोत्तम संघ हूँ भगवत भक्त संघ भगवत भक्त मान सेवा एवं से संघ फल व्यक्ति भगवान शुद्ध भक्त मान कृपा हेतु एक सर्वोत्तम योग्य व्यक्ति हो पाए। आम मैंने श्री नारद मुनि जीवन रूप देखा पाचे से शुद्ध भक्त मान संघ कर भगवान एक प्रिय भक्त सर्वोच्च भक्त हो पारे। जन्म अनुजाई से एक दासीपुत्र थे सी बापा कथा कि जान नर कौन शिक्षागत योग्यता ना एपरिक निम्नतम शिक्षागत योग्यता ना केवल से भक्त मान संघ कर उच्चिष्ट सेवन कर क्रमशः भक्तजन सुलभ दिव्य गुणमान वृद्धि कर पारे। से प्रकार संघ द्वारा वासुदेव कथा रुचि जाग्रत होता अर्थात भगवान नाम गुण श्रवण कीर्तन प्रति प्रबल रुचि वृद्धि पाइला एवं जेहेतु भगवान नाम गुण भगवान भिन्न नुहे तेणु भगवान नामोच्चारण नाम कीर्तन द्वारा से प्रत्यक्ष भाव में भगवान संघलाभ कर पारे। ठीक से हीपरी षष्ठ स्कंद भागवत अजामिल चरित्र रही अजामिल एक ब्राह्मण पुत्र थिला एवं ब्राह्मण सुलभ गुण और शिक्षा लाभ करथिला किपरि ब्राह्मण कर्म कराए से विषय तालीम प्राप्त होता किंतु ये सब सत्वे एक वैश्यासन करवा हेतु से एक नराधम और चंडाल स्तर को अधिभुक्त होता तेणु भागवत सर्वदा महत्संग महात्मा मान संग करने उपदेश देती कारण ये द्वारा मुक्तिर द्वार खोले विषयी लोकर संग कले नरक द्वार खोले तेणु व्यक्ति महात्मा मान संग निजक उन्नतिर मार्ग में परमार्थिक मार्ग में आगे ना निमित्त प्रचेषा करवा उचित एवं ताकि जीवन सिद्धि सार्थक जीवन वस्तु मंदिर उपाध्यक्ष पुत्राण एवं सज्जन बृंद और मातृवृंद आम श्री श्रीमान गौरबंधु स्वामी स्मृति परिषद तरफ संडे प्रोग्राम आज आलोच्य भागवत श्लोक होती द्वितीय स्कंद दशम अध्याय श्लोक 41 ये द्वितीय स्कंद ये दशम अध्याय बहुत दिन है चलती दशम अध्याय दशम अध्याय शीर्षक हूँ भागवत हूँ समस्त प्रश्न उत्तर भागवतम रे समस्त ज्ञान अच्छा जमी देखा वेद कहले ज्ञान एवं वेदांत कहले ज्ञान अंत भौतिक जगत में जिते बड़ ज्ञानी व्यक्ति हेले से कहीपर ना जे मु ज्ञान अंतिम स्तर प्राप्त होती यदि अंतिम स्तर प्राप्त होता है साधारण देखा उदाहरण स्वरूप वैज्ञानिक मैंने बहुत नोबेल प्राइज पाँच ବହୁତ ରିସର୍ଚ୍ଚ କରୁଛନ୍ତି ଏବଂ ତାଙ୍କର ସେ ଲାବୋରେଟୋରୀ ପଶିଗଲେ ଆମେ ପ୍ରାୟ ଆଶ୍ଚର୍ଯ୍ୟଚକିତ ହେଇଯିବା। ଏତେ ସବୁ ନୂଆ ନୂଆ ଯନ୍ତ୍ର ସବୁ ଉଦ୍ଭାବନ ହେଇଛି ସେଇଭଳି ଭାବରେ। କିନ୍ତୁ ବୈଜ୍ଞାନିକମାନଙ୍କର କହିପାରିବେ ନାହିଁ ଯେ ସେମାନେ ଅନ୍ତିମ ଜ୍ଞାନ ପ୍ରାପ୍ତ ହେଇଗଲେ ବୋଲି। ଯଦି ଅନ୍ତିମ ଜ୍ଞାନ ପ୍ରାପ୍ତ ହେଇଗଲେ ତାହେଲେ ତାଙ୍କର ଆଉ ଗବେଷଣାର ଆବଶ୍ୟକତା ହୁଅନ୍ତା ନାହିଁ। ଯେହେତୁ ସେ ଗବେଷଣା କରୁଛନ୍ତି ତେଣୁ ଏଠି ବୁଝିବାକୁ ପଡ଼ିବ ଯେ ସେମାନେ ଅନ୍ତିମ ଜ୍ଞାନ ସ୍ତର ପ୍ରାପ୍ତ ହେଇନାହାନ୍ତି। କିନ୍ତୁ ଜ୍ଞାନର ଯିଏ ଆଧାର ଭଗବାନ, ଯାହାଙ୍କଠାରୁ ସମସ୍ତ ଜ୍ଞାନ ଆସୁଛନ୍ତି, ଭଗବତ ଗୀତାରେ ଭଗବାନ କହୁଛନ୍ତି ମତ ସ୍ମୃତି ଜ୍ଞାନମ ଅପୋହନଂଚ, ମୋ ଠାରୁ ସମସ୍ତେ କିଛି ଜ୍ଞାନ ଆସୁଛି। ଯେତେ ଜ୍ଞାନମ ଜ୍ଞାନ ବତାମହମ୍, ଏତେ ବଡ଼ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, କିନ୍ତୁ ତାଙ୍କର ଜ୍ଞାନ ଭଗବାନ କହୁଛନ୍ତି ମୁଁ ସେଇ ଜ୍ଞାନରେ ରହିଛି। ତେଣୁ ଭଗବାନଙ୍କ ଠାରୁ ସେଇ ଜ୍ଞାନ ଆସୁଛି, ତେଣୁ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିପାରିବେ। ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି, ପାଞ୍ଚଟି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଇଛନ୍ତି ଏବଂ ଅନ୍ତିମରେ କହିବେ ପାଞ୍ଚଟି ଶ୍ଳୋକ କହିକିରି କହିବେ ଏତତ୍ ଜ୍ଞାନମ୍ ଇତି ପ୍ରୋକ୍ତମ୍ ଅଜ୍ଞାନମ୍ ଜଗତୋ ଅନ୍ୟଥା। ଏ ସମସ୍ତ ହେଉଛି ଜ୍ଞାନ, ଆଉ ଯାହା ବାକି ରହିଲା ଏସବୁ ଅଜ୍ଞାନ। ବହୁ ଜାଗାରେ ଭଗବାନ ସେଥା କହୁଛନ୍ତି। ତେଣୁ ଏଇ ଯେଉଁ ଜ୍ଞାନର ଅନ୍ତକୁ ବେଦାନ୍ତ ବୋଲି କୁହାଯାଉଛି। ବ୍ୟାସଦେବ ଦେଖି ଭଗବାନଙ୍କର ଜଣେ ଅବତାର, ସେ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ କହିଲେ ସମସ୍ତ ଜ୍ଞାନର ଅନ୍ତ, ସେହି ସୂତ୍ର ମାଧ୍ୟମରେ ଦେଇଦେଇଛନ୍ତି। କାରଣ ସବୁଯାକ ଯଦି ବିଶଦ ଭାବରେ ବର୍ଣ୍ଣନା କରାଯିବ ବହୁତ ବିଶାଳ ଗ୍ରନ୍ଥ ହେବ, ସେଥିପାଇଁ ବେଦାନ୍ତ ସୂତ୍ର 555 ନା କେତେ ଏଭଳି ଭାବରେ ସୂତ୍ର ରହିଛନ୍ତି, ସେଥିରେ ବେଦାନ୍ତ ସୂତ୍ର ବୋଲି କୁହାଯାଉଛି। ସମସ୍ତ ଭଗବତ ଗୀତାରେ ମଧ୍ୟ ଭଗବାନ ବେଦାନ୍ତ ସୂତ୍ରର ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଋଷିଭି ବୌଦ୍ଧା ଗୀତମ ଛନ୍ଦଭି ବିଦେଇ ପୃଥକ ବ୍ରହ୍ମସୂତ୍ର ପ୍ରଦର୍ଶିବ ହେତୁ ମଧ୍ୟ ବିନିଶ୍ଚିନ୍ତି। ବହୁତ ଋଷି ଅଛନ୍ତି, ବହୁତ ପ୍ରକାର ଜ୍ଞାନ ଦେଉଛନ୍ତି ଏବଂ ଏ ସମସ୍ତ ଜ୍ଞାନ ମାନେ ଆମେ ପାଇବା ବ୍ରହ୍ମସୂତ୍ର କହିଲେ ବେଦାନ୍ତ ସୂତ୍ରରେ ଏଟାକୁ ହେତୁ ମଧ୍ୟ ଲଜିକାଲି ବା ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ବେଦାନ୍ତ ସୂତ୍ରରେ ସମସ୍ତ ବେଦାନ୍ତ କହିଲେ ସମସ୍ତ ଜ୍ଞାନର ଅନ୍ତ ଏବଂ ଭାଗବତ ହେଉଛନ୍ତି ବେଦାନ୍ତର ଭାଷ୍ୟ ରୂପସୁ, ବେଦାନ୍ତର ଭାଷ୍ୟ ଜନ୍ମାଦ୍ୟାସ ଯଥ, ଇଏ ହେଉଛି ବେଦାନ୍ତର ଦ୍ୱିତୀୟ ଶ୍ଳୋକ ଦ୍ୱିତୀୟ ସୂତ୍ର ଏବଂ ସେହି ସୂତ୍ରରୁ ଆମର ଭାଗବତ ଆରମ୍ଭ ହେଇଛନ୍ତି। ଜନ୍ମାଦ୍ୟାସ ଯଥ ଅନୁରା ଇତରତ ସାରାଟ, ଏ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଯାହା ଉପରେ ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ଳୋକ ଉପାସ ମହାରାଜ ଗୁରୁଦେବ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଢାକାରେ 3 ମାସ ପ୍ରବଚନ ଦେଇଛନ୍ତି ଏଇ ଗୋଟିଏ ଶ୍ଳୋକ ଉପରେ। ଆଦରେ ସମସ୍ତେ କିଛି ଜ୍ଞାନ ରହିଛି। ତେଣୁ ଏଇଥିପାଇଁ ଏଇ ଦ୍ୱିତୀୟ ସ୍କନ୍ଧ 10 ଅଧ୍ୟାୟର ଶୀର୍ଷକ ହେଉଛି ଭାଗବତ ହେଉଛନ୍ତି ସମସ୍ତ ପ୍ରଶ୍ନର ଉତ୍ତର। ତେଣୁ ଭାଗବତମରେ ଯେଉଁ ବିଷୟ ସବୁ ବର୍ଣ୍ଣନା କରାଯାଇଛି ଏଇ ସାଧାରଣତଃ 10 ବିଷୟ ରହିଛି। ଯେତେ ଜ୍ଞାନ ଅଛି ତାକୁ 10 ଭାଗରେ ବିଭକ୍ତ କରାଯାଉଛି। ସେ ହେଉଛି କ'ଣ କ'ଣ ନା ଏତ୍ର ସର୍ଗ ବିସର୍ଗଶ୍ଚ ସ୍ଥାନ ପୋଷଣ ମୁତୟ ମନ୍ମତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଏଇ 10 ବିଷୟ ସମସ୍ତ ଜ୍ଞାନର କୁ ଯଦି ଆମେ 10 ଭାଗ ସମସ୍ତ ଜ୍ଞାନକୁ 10 ଭାଗରେ ବିଭକ୍ତ କରାଯାଇଛି। ସେଟା ହେଉଛି ସ୍ୱର୍ଗ, କେମିତି ସ୍ୱର୍ଗ କହିଲେ ଏଇ ଯେଉଁ ଭୂତ ମାତ୍ରା ଇନ୍ଦ୍ରିୟ ମନ ଏଇସବୁ ସୃଷ୍ଟି ହେଉଛି ଭଗବାନଙ୍କର ସୃଷ୍ଟି ହେଉଛି, ତାକୁ ସ୍ୱର୍ଗ ବୋଲି କୁହାଯାଉଛି। ବିସର୍ଗ ହେଉଛି ବ୍ରହ୍ମା ଏଇ ଗୁଣ ବୈଷମାତ, ଏଇ ଯେଉଁ ଗୁଣ ରହିଛି ସତ୍ୱ ରଜ ତମ ଏଇ 3 ଗୁଣକୁ ତାକୁ ଏପଟ ସେପଟ କରି କେମିକାଲ କମ୍ବିନେସନରେ ଏଟାକୁ ବିସର୍ଗ ବା ତାକୁ ସେକେଣ୍ଡାରୀ କ୍ରିଏସନ ବା ପର ବିସ୍ତାର କରୁଛନ୍ତି, ସୃଷ୍ଟିର ବିସ୍ତାର କରୁଛନ୍ତି ବ୍ରହ୍ମା, ତାକୁ ବିସର୍ଗ ବୋଲି କୁହାଯାଉଛି। ଏବଂ ସ୍ଥାନ କହିଲେ କେଉଁଠି କ'ଣ ଅଛି ସେଇଟା ସ୍ଥାନରେ କୁହାଯାଉଛି। ସ୍ଥାନ କହିଲେ ଭଗବାନ କେଉଁଠି କ'ଣ ସବୁ ବ୍ୟବସ୍ଥା କରୁଛନ୍ତି, କିଏ କେଉଁଠି ରହିବ, ଆମେ ଯେମିତି ଏଠି ରହୁଛେ ପୃଥିବୀ ପୃଷ୍ଠରେ ଆମେ ରହୁଛେ, ମନୁଷ୍ୟମାନେ ରହୁଛେ, ଜଳରେ ଜଳଜୀବମାନେ ରହୁଛନ୍ତି, ଆକାଶରେ କ୍ଷେତ୍ରମାନେ ରହୁଛନ୍ତି, ଏଇଭଳି ଭାବରେ ସ୍ୱର୍ଗ ଲୋକ ଉନ୍ନତ ଲୋକ ସବୁ ରହିଛି, ସେଥିରେ ଦେବତାମାନେ ସବୁ ରହିଛନ୍ତି, ଏସବୁ ସ୍ଥାନ ଭଗବାନ ତାଙ୍କୁ ସବୁ ନିର୍ଦ୍ଦିଷ୍ଟ କରିଛନ୍ତି କିଏ କେଉଁ ସ୍ଥାନରେ ରହିବେ। ଏବଂ ପୋଷଣ କହିଲେ ଭଗବାନ କେମିତି ତାଙ୍କର ଭଗବାନଙ୍କର ଭକ୍ତଙ୍କର ପୋଷଣ କରୁଛନ୍ତି, ତାଙ୍କୁ ରକ୍ଷା କରୁଛନ୍ତି, ତାଙ୍କୁ ପରିତ୍ରାଣାୟ ସାଧୁନାନ ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରୁଛନ୍ତି, ଏସବୁ ବିଷୟରେ ମଧ୍ୟ ଭାଗବତରେ ଆମେ ପ୍ରାପ୍ତ ହେବା। ଏବଂ ଉଦୟ କହିଲେ କର୍ମ ବାସନା, ଆମର ଯେଉଁ କର୍ମ କରୁଛେ ଏ କର୍ମ କେମିତି କରୁଛେ ନା ଆମର ଇଚ୍ଛା ରହିଛି ସେ କର୍ମ କରିବା ପାଇଁ, ଆମ ବାସନା ରହିଛି ସେଥିପାଇଁ ସେ କର୍ମ ଆମେ କରୁଛେ, ଇଏ ହେଉଛି ଉଦୟ ବୋଲି କୁହାଯାଉଛି। ଏବଂ ମନ୍ୱନ୍ତର ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସୁଛନ୍ତି, ସେ ମନୁଙ୍କ ବିଷୟରେ ମଧ୍ୟ ଭାଗବତରେ ବର୍ଣ୍ଣନା କରାଯାଇଛି। ଏବଂ ଈଶାନ କଥା ଭଗବାନ ଏବଂ ଭଗବାନଙ୍କର ଭକ୍ତଙ୍କ ବିଷୟରେ ଭାଗବତରେ ବର୍ଣ୍ଣନା କରାଯାଇଛି। ଏବଂ ନିରୋଧ କହିଲେ ଏ ଭୌତିକ ଜଗତ ଅନ୍ତିମରେ ନିରୋଧ କହିଲେ ପ୍ରଳୟ ହେବ, ଧ୍ୱଂସ ହେବ। ଏବଂ ମୁକ୍ତି କେମିତି ଆମେ ଭୌତିକ ଜଗତରୁ ମୁକ୍ତି ପାଇବା ଏ ବିଷୟରେ ମଧ୍ୟ ଭାଗବତରେ ବର୍ଣ୍ଣନା କରାଯାଇଛି। ଏବଂ ଏଇ ସମସ୍ତ ଯେଉଁ 9ଟି ତତ୍ଵ ରହିଛି, ଏଇ 9ଟି ତତ୍ଵର ଯାହାର ଆଶ୍ରୟ ଅଛନ୍ତି ସେ ହେଉଛନ୍ତି ଆଶ୍ରୟ ତତ୍ଵ ଭଗବାନ କୃଷ୍ଣ, ଯାହାଙ୍କ ବିଷୟରେ ଭାଗବତଙ୍କର 10ମ ସ୍କନ୍ଧରେ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ 10ଟି ବିଷୟ ବର୍ଣ୍ଣନା କରାଯାଇଛି ଏଥିରେ ସମସ୍ତ ଜ୍ଞାନ ରହିଛି। ଯାହାର ଯାହା ପ୍ରଶ୍ନ ଅଛି ସେ ପ୍ରଶ୍ନର ଉତ୍ତର ସେମାନେ ପାଇପାରିବେ ଏଇ ଭାଗବତ। ତେଣୁ ଏଇଟାକୁ ବିସ୍ତାର ଭାବରେ କେମିତି ସ୍ୱର୍ଗ ବିସର୍ଗ କେମିତି ସୃଷ୍ଟି ହେଉଛି ଏ ବିଷୟରେ ସବୁ ବର୍ଣ୍ଣନା କରାଗଲା, ବର୍ଣ୍ଣନା କରାଯାଇକି ବର୍ତ୍ତମାନ କୁହାଯାଉଛି ଯେ ଏଇ ଭୌତିକ ଜଗତରେ 3ଟି ଗୁଣ ରହିଛି, ସତ୍ଵ ରଜ ସ୍ତମ ଇତି ତିସ୍ରଃ ସୁର ନୃ ନାରକଃ। ଭାଗବତଙ୍କର ଭଗବତ ଗୀତାର 14ଅଧ୍ୟାୟରେ ଭଗବାନ କହିଛନ୍ତି ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ଯେଉଁମାନେ ସତ୍ୟଗୁଣ ଯେତେବେଳେ ଆମେ ମାନବ ଜନ୍ମମାନଙ୍କ ପାଇଁ ଏଇଟା ଉଦ୍ଦିଷ୍ଟ, ମାନବ ଜନ୍ମ ପାଇଲା ମାନେ ଏମାନେ ପରୀକ୍ଷା ଦେବେ, ଅନ୍ୟମାନେ କିଏ ପରୀକ୍ଷା ଦେବେନି। 84 ଲକ୍ଷ ଯେଉଁ ଜୀବ ଅଛନ୍ତି, 80 ଲକ୍ଷ ଜୀବ ଯେଉଁ ଅଛନ୍ତି ମାନବତର ପ୍ରାଣୀ, ଜଳଜାନ 9 ଲକ୍ଷ ସ୍ଥାବରା 20 ଲକ୍ଷ ଦି ପ୍ରମେୟ ରୁଦ୍ର ସଂଖ୍ୟକ ପକ୍ଷିଣା 10 ଲକ୍ଷ ବସବ 30 ଲକ୍ଷ ଏଇଭଳି ଭାବରେ ଯେଉଁ 80 ଲକ୍ଷ ମାନବତର ପ୍ରାଣୀ ଅଛନ୍ତି ଏମାନଙ୍କ ପାଇଁ କୌଣସି କର୍ମଫଳ ନାହିଁ। କର୍ମଫଳ ଆରମ୍ଭ ହେଉଛି ଯେତେବେଳେ ମାନବ ଜନ୍ମ ଆରମ୍ଭ ହେଉଛି ସେଠି କର୍ମଫଳ ଆରମ୍ଭ ଲାଗି ହେଇଯାଉଛି କର୍ମଫଳ। ତେଣୁ ଏଇ କର୍ମଫଳ ଅନୁସାରେ ଯଦି ଜଣେ ମୃତ୍ୟୁ ସମୟରେ ସେଇ ପରୀକ୍ଷାଟି ଦେବାକୁ ପଡ଼ିବ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ଯେତେବେଳେ ଯଦା ସତ୍ୱଂ ପ୍ରବୃଦ୍ଧେତୁ, ଯେତେବେଳେ ମୃତ୍ୟୁ ସମୟରେ ଯଦି ସତ୍ୟଗୁଣ ପ୍ରାଧାନ୍ୟ ରହିବ ସେ ଉନ୍ନତ ଲୋକକୁ ଯାତ୍ରା କରିବେ। ଯେଉଁମାନେ ସତ୍ୟଗୁଣର ବୃଦ୍ଧି ପାଇକି ଯେତେବେଳେ ମୃତ୍ୟୁ ସମୟରେ ତାଙ୍କର ସତ୍ୟଗୁଣର ପ୍ରାଧାନ୍ୟ ରହିଛି ତାହେଲେ ବୁଝିବାକୁ ପଡ଼େ ସେମାନେ ଉନ୍ନତ ଲୋକକୁ ଯାତ୍ରା କରିବେ। ଏଇଟା ଏଠି କୁହାଯାଉଛି ସୁର ସୁର କେମିତି ଦେବତାମାନେ, ଦେବତାମାନେ କେମିତି କୁହନ୍ତି ନା ଆମେ ମୃତ୍ୟୁ ସମୟରେ ଯଦି ଆମର ସତ୍ୟଗୁଣର ପ୍ରାଧାନ୍ୟ ରହିଥିବ ତାହେଲେ ଆମେ ସୁର ଲୋକ ପ୍ରାପ୍ତ ହେବା ବା ଉନ୍ନତ ଲୋକ ପ୍ରାପ୍ତ ହେବା। ସେଭଳିଆ ରଜଗୁଣ ପ୍ରାଧାନ୍ୟରେ ନୃ ବା ମନୁଷ୍ୟ ଲୋକରେ ରହିବା ଏବଂ ତମଗୁଣ ପ୍ରାଧାନ୍ୟରେ ନରକା ବା ନର୍କ ସବୁ ପ୍ରାପ୍ତ ହେବା। ବିଭିନ୍ନ ନର୍କ ସବୁ ରହିଛି, ଭଗବତା ଭଗବାନ ବର୍ଣ୍ଣନା କରିଛନ୍ତି ତ୍ରିବିଧମ୍ ନରକ ସେଦମ୍ ଦ୍ୱାରମ୍ ନାଶନ ମାତ୍ମ କାମ କ୍ରୋଧ ସଦା ଲୋଭ ତସ୍ମାତ୍ ଏତତ୍ରୟମ୍ ତ୍ୟଜେତ୍। ଭଗବତା 16ଅଧ୍ୟାୟରେ ଭଗବାନ ସୁଦ୍ଧା କହୁଛନ୍ତି ଏଇ ନର୍କର ଦ୍ୱାର 3ଟି ରହିଛି, କ'ଣ କ'ଣ ନା କାମ କ୍ରୋଧ ଏବଂ ଲୋଭ। 16ଅଧ୍ୟାୟରେ ଏଇସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ସବୁ ରହିଛି, ତେଣୁ ଏଇଟାକୁ ଅସୁରମାନଙ୍କୁ ଚେତାବନୀ ଦେବା ପାଇଁ ସେଇଟା ଭଗବାନ କହିଛନ୍ତି ଯେ ଇଏ ହେଉଛି ସ୍ୱର୍ଗ ନର୍କର ଦ୍ୱାର, ତ୍ରିବିଧମ୍ ନରକ ସେଦମ୍ ଦ୍ୱାରମ୍ ନାଶନ ଆତ୍ମନ ଆତ୍ମନ ନିଜକୁ ନଷ୍ଟ କରିବା ପାଇଁ ଇଏ ହେଉଛି 3ଟି ଦ୍ୱାର। ତେଣୁ ଇଏ କ'ଣ କ'ଣ ଦ୍ୱାର ନା କାମ କ୍ରୋଧ ଏବଂ ଲୋଭ ତସ୍ମାତ୍ ଏତେ ତୁରନ୍ତ ଯେ, ତେଣୁ ଏଇ 3ଟିକୁ ତ୍ୟାଗ କରିବା ପାଇଁ ଭଗବାନ ଭଗବତା 16ଅଧ୍ୟାୟରେ କହିଛନ୍ତି। ତେଣୁ ଯାହା ହଉ କିନ୍ତୁ କହିଲେ ମଧ୍ୟ କିଏ ମାନୁଛନ୍ତି, ଭଗବତ ଗୀତା କେତେ ଜଣ ଗ୍ରହଣ କରୁଛନ୍ତି? ଭଗବତ ଗୀତାର ଜ୍ଞାନ ମାନବମାନଙ୍କ ପାଇଁ ଉଦ୍ଦିଷ୍ଟ, ମାନବ ସମାଜ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଭଗବତ ଗୀତାର ଜ୍ଞାନକୁ କେତେ ଜଣ ଗ୍ରହଣ କରୁଛନ୍ତି? ଆମେ ଯାହା ହଉ ପ୍ରଭୁପାଦଙ୍କ କୃପାରୁ ଗୁରୁଜନଙ୍କ କୃପାରୁ ସଣ୍ଡେରେ ଆମେ ସବୁ ବିତରଣ କରୁଛେ ଇସ୍କନ ମାଧ୍ୟମରେ ଏ ଭଗବତ ଗୀତା ଆଜ୍ ଇଟ୍ ଇଜ୍ ମୂଳ ରୂପରେ ଯେଉଁ ଜ୍ଞାନ ଭଗବାନ ଦେଇଥିଲେ 12,40,000 ବର୍ଷ ପୂର୍ବେ ସୂର୍ଯ୍ୟର ଦେବତା ବିଭୂଷଣଙ୍କୁ ଦେଇଥିଲେ ସେଇ ଜ୍ଞାନ ପୁଣି ଭଗବାନ ଅର୍ଜୁନକୁ ଦେଉଛନ୍ତି ଆଜିରୁ 5,500 ବର୍ଷ ତଳେ, ଏବଂ ସେଇ ଜ୍ଞାନ ପ୍ରଭୁପାଦ ମହାରାଜ ସେଇ ପରମ୍ପରାରେ ପ୍ରାପ୍ତ ହୋଇଛନ୍ତି, ତେଣୁ ସେ ଭଗବତ ଗୀତା ରଚନା କରିଛନ୍ତି, ଭାଷା ଦେଇଛନ୍ତି ଭଗବତ ଗୀତା ଆଜ୍ ଇଟ୍ ଇଜ୍। ଏବଂ ସେହି ଭଗବତ ଗୀତାକୁ ଆମର ଇସ୍କନ ମାଧ୍ୟମରେ ସାରା ପୃଥିବୀରେ ପ୍ରଚାର କରାଯାଉଛି। ଯେଉଁମାନେ ପଢ଼ୁଛନ୍ତି ଭାଗ୍ୟବାନ ବ୍ୟକ୍ତି, ଯେଉଁମାନେ ଏଇ ଭଗବତ ଗୀତାର ଜ୍ଞାନ ଗ୍ରହଣ କରୁଛନ୍ତି ସେମାନେ ଏ ଧାରାକୁ ଆସିବେ, ସେମାନଙ୍କର ସତ୍ୟଗୁଣ ବୃଦ୍ଧି ପାଇବ। ଏଠି ଯେଉଁ କୁହାଯାଇଛି ରଜଗୁଣର ପ୍ରାଦୁର୍ଭାବ ରହିଛି, ମନୁଷ୍ୟ ଜନ୍ମ ପାଇଛି ମାନେ ରଜଗୁଣ ପ୍ରାଧାନ୍ୟ ରହିଛି, ଏହି ଶ୍ଳୋକରେ ସେ କଥା କୁହାଯାଉଛି। ସତ୍ୱ ରଜ ସ୍ତମ ଇତି ତିସ୍ରା सुरं नु नारकः तत्रापि एकैकसु राजं विद्यते गतेस्तिदः। किंतु तथापि जदियो रजगुणर प्राधान्य आम रहिछि मनुष्य लोक प्राप्त हिसनि माने रजगुणर प्राधान्य रहिछि किंतु तादेर मध्य सुजोग दिया हिछि जे सत्वगुण को वृद्धि करि परिबे बा तमगुण को वृद्धि करि परिबे। किंतु सत्वगुण को यदि केमिति वृद्धि करिबा ना यदि आमे सेइ गुणर जे माने सत्वगुणर प्रभाव सम व्यक्ति माने अछन्ति सत्व सत्संग केवल रहुछि सत्संग कहले जोटी सत्वगुण प्राधान्य रहिछि भगवान विषय आलोचना होछि।
हरे कृष्णा 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 हरे 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 राम 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 हरे हरे।
ए सत्संग रे ए सत्यगुण रा प्राधान्य रहुछि जोथे कि जो माने ए सत्गुण रे सत्संग रे आसीबे ताकर सत्यगुण रा प्राधान्य बढ़िबो। तर उदाहरण दे छि नारद मुनि कर उदाहरण दे छि। नारद मुनि जन दासी पुत्र छिले। नारद मुनि कर तिनि जन पूर्व तिनि जन विषय रे भागवत रे वर्णन कर जाय छि। विभिन्न स्थान रे से ताकर विभिन्न अतीत जीवन विषय वर्णना करते व्यासदेव को सी तर ज्ञान दौले व्यासदेव जी भगवान अवतार आम कही व्यासदेव होगवतम प्रथम स्कंद तृतीय अध्याय वर्णना कर सप्तदशतम अवतार रूप से ग्रहण कराशर एवं सत्यवती पुत्र सी हूँ भगवान सत्यावेश अवतार जे कि समस्त ग्रंथ को समस्त वैदिक शास्त्र को लिपिबद्ध करते तेणु से भाव में आम प्रभुपाद महाराज मैं सत्यावेश अवतार बोली कहु से समस्त वैदिक शास्त्र को तार भाष्य प्रदान करेणु व्यासदेव जो से समस्त शास्त्र को रचना कले किंतु रचना करके से आनंद प्राप्त हो पारे भागवत प्रथम स्कंद चतुर्थ अध्याय वर्णना कर सी चिंता कर सब वर्णना कली कि भागवत धर्म न प्राणी निर्भुता कि धर्म अर्थ काम मुख्य इत्यादि धर्म जो चारिपाद रही चारि पुरुषार्थ रही विषय विभिन्न पुराण मानक वेद उपनिषद ये सब मध्यम सब महाभारत इत्यादि सब रचना कर व्यासदेव कि सब रचना कर सारे मतलब से चिंता कर भागवत धर्म मुझे निरूपण कर ठीक भाव जो मुझे शांति पाईना से समय नारद मुनि आस पहुंच भागवत प्रथम स्कंद पंचम अध्याय विषय वर्णना कर सी कहते हैं कहीं गुरु व्यासदेव गुरु हूँ नारद मुनि तो नारद मुनि देखिए व्यासदेव सम्मान प्रदर्शन कर व्यासासन दे प्रश्न पचार प्रश्न पचार पूर्व नारद मुनि पचार तुम्हें कहीं संतुष्ट देखा जाऊ न तुम विषम कहीं तुम्हें आनंद प्राप्त हो पार ये पचार व्यासदेव कहे आप समस्त हृदय जानती तेणु मोर मु कहीं संतोष प्राप्त हो पारना से कारण आप नारद सिंह कहले प्रकृत में तुम्हें जो विभिन्न प्रकार शास्त्र सब रचना करंदनीय कार्य कर जुगुप्सुतम धर्मकृते आप जो सब धर्म रचना कर धर्मशास्त्र सब रचना कर जुगुप्सुतम कहले कौन निंदनीय कहीं साधारण कहीं जुगुप्सितम कहते नारद मुनि ना जुगुप्सितम धर्म कृते जब वाक्य तो धर्म इतर स्थित जेहेतु लोक मैंने साधारण लोक मैंने जानवे धर्म कौन किंतु व्यासदेव जो रचना करेद सब रचना करेद को लिपिबद्ध कर प्रकृत वेद मूल अच्छा वेद को सी नुआ लिखि ना कि सी जो आम ग्रंथ आगे प्रकाश कले ग्रंथ भाव में लोक मैंने जो ग्रंथ अध्ययन करेंगे से कह वेदे रही पशुबली रही तेणु आम पशुबली खाइबार पशु खाइबार कौन असुविधा अच्छे से कथा नारद मुनि कहते प्रकृत में तुम्हें जो रचना कर सब जुगुप्सित धर्म कृत अनुशासित जब वाक्य धर्म जब इतर स्थित न मन जे तस् निवारण जना कहीं जुगुप्सित कहले निंदन कहले लोक मैंने जानवे प्रकृत धर्म कौन बर्तमान देखुसे जे जो मैंने इस्कन को आसुना कहीं आसुना से आम जो विभिन्न प्रकार कार्य सब करे जो खाद्य द्रव्य जो रिस्ट्रिक्शन बासबू निशा द्रव्य रिस्ट्रिक्शन युवा सब ये ग्रहण कर आम यू रखिकी आम कौ संस्था कह हाँ तुम ये करा हरिया हरिया बोल से आम ग्रहण कर लोक मैंने प्रकृत धर्म उद्देश्य जापर ना से कहे वेदे वर्णना कर पशुबली गोद्या गोमेध अश्वमेधम गवालभ्यम ଏସବୁ ବିଷୟରେ ବେଦରେ ବର୍ଣ୍ଣନା କରାଯାଇଛି। ତେଣୁ ଲୋକମାନେ ସେଇଟା ଜାଣିପାରିବେନି ଯେ ଏଇଟା କାହିଁକି ବ୍ୟାସଦେବ କହିଛନ୍ତି। ଏଇଟା ହଉଛି ତସ ନିବାରଣ ଜନା, ଏଇଟା କେମିତି ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗ ଆସିବେ ସେଥିପାଇଁ ଏଇଟା ବ୍ୟବସ୍ଥା କରାଯାଇଛି, କିନ୍ତୁ ଏଇଟା ଲୋକମାନେ ବୁଝିପାରିବେନି। ତେଣୁକରି ନାରଦ ମୁନି କହିଲେ ସେଥିପାଇଁ ତମେ ଏତେ ଯେଉଁ ଶାସ୍ତ୍ର ରଚନା କରିଛ ଏଥିରେ ଯେଉଁ ଧର୍ମ ଅର୍ଥ କାମ ମୁଖ୍ୟ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେଇଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନ। ଯଥା ଧର୍ମ ଦୟାସ୍ଥାର୍ଥା ମୁନିନାମ ଅନୁବର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁକୀର୍ତ୍ତିତା, ଯେଉଁଭଳି ଭାବରେ ତମେ ଧର୍ମ ଅର୍ଥ କାମ ମୁଖ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରିଛ ସେଇଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନ, ଯେଉଁଥିପାଇଁ କି ତମେ ଆନନ୍ଦ ପ୍ରାପ୍ତ ହେଇପାରୁନ। ତେଣୁ ସିଏ ତାଙ୍କର ନିଜର ଉଦାହରଣ ଦେଇଛନ୍ତି ଯେ ସେ ଥିଲେ ଦାସୀ ପୁତ୍ର, ଏଇଟା ଭାଗବତର ପଞ୍ଚମ ସ୍କନ୍ଧରେ ସେ ବର୍ଣ୍ଣନା କରିଛନ୍ତି। ବ୍ୟାସଦେବ ପ୍ରଶ୍ନ ପଚାରିବେ, ଷଷ୍ଠ ଅଧ୍ୟାୟରେ ସେଟା ପଚାରିବେ ଯେ କେମିତି ଆପଣଙ୍କର ପୂର୍ବଜନ୍ମ କଥା ମନେ ରଖୁଛନ୍ତି, ଆମେ ଆମ ପୂର୍ବଜନ୍ମରେ କ'ଣ ଥିଲେ ଆମେ ଜାଣିନେ, ଆମେ ଭୁଲି ଯାଇଛେ, କିନ୍ତୁ ଭଗବାନ ଯଦି ଚାହିଁବେ ଆମେ ଆମର ପୂର୍ବଜନ୍ମ କଥା ସବୁ ମନେ ରଖିପାରିବା। ନାରଦ ମୁନି ଯେହେତୁ ଜଣେ ଉନ୍ନତ ଭକ୍ତ ତେଣୁ ଭଗବାନ ତାଙ୍କ ପୂର୍ବଜନ୍ମର ସ୍ମୃତି ସବୁ ଦେଇଛନ୍ତି, ତିନୋଟି ଜନ୍ମର ସ୍ମୃତି ସେ ଭାଗବତରେ ବର୍ଣ୍ଣନା କରାଯାଇଛି। ଏଠି ବ୍ୟାସଦେବଙ୍କୁ ସେ ତା ପୂର୍ବଜନ୍ମର ସ୍ମୃତି ସେ କହିଛନ୍ତି, ସେ କହିଲେ ମୁଁ ପୂର୍ବଜନ୍ମରେ ଥିଲି ଦାସୀପୁତ୍ର ଥିଲି, ଦାସୀପୁତ୍ର ଥିଲେ ମାନେ ଏଇ ତମଗୁଣର ପ୍ରାଧାନ୍ୟ ରହିଛି, ଯଦିଓ ରଜଗୁଣରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି କିନ୍ତୁ ତମଗୁଣର ପ୍ରାଧାନ୍ୟ ହେଇଥିବାରୁ ସେମାନେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଏଇ ଯେଉଁ ତ୍ରିଧା ଯେଉଁ ପୁଣି ବିଭକ୍ତ ହେଉଛି, ସତ୍ୟଗୁଣର ପ୍ରାଧାନ୍ୟ ହେଲେ ରଜଗୁଣର ପ୍ରାଧାନ୍ୟ ରହିଛି, କିନ୍ତୁ ଯଦି ସତ୍ୟଗୁଣର ପ୍ରାଧାନ୍ୟ ରହିବ ସେମାନେ ହେବେ ବ୍ରାହ୍ମଣ, ରଜଗୁଣର ପ୍ରାଧାନ୍ୟ ରହିଲେ ସେମାନେ ହେବେ କ୍ଷତ୍ରିୟ, ରଜତମ ଗୁଣର ମିଶ୍ରିତ ପ୍ରାଧାନ୍ୟ ରହିଲେ ସେମାନେ ହେବେ ବୈଶ୍ୟ, ତମ ଗୁଣ ପ୍ରାଧାନ୍ୟ ହେଲେ ସେମାନେ ହେବେ ଶୂଦ୍ର ହେବେ। ତେଣୁ ନାରଦ ମୁନି ଶୂଦ୍ର ହିସାବରେ ଦାସୀ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ପିତା କିଛି ଜାଣିନଥିଲେ, କିନ୍ତୁ ସୌଭାଗ୍ୟକ୍ରମେ ମାମି ପାର୍ଥ ବାସିତ ଜ୍ୟୋତିଷ ପାପ ଜନୟ ସ୍ତ୍ରୀ ଓ ବୈଶ୍ୟ ସଦା ଶୂଦ୍ର ଦେଇ ଯାଆନ୍ତି ପରାମତି, ଯେ ଯେତେ ନିଚ ସ୍ତରରେ ଥିଲେ ମଧ୍ୟ ଯଦି ଭଗବାନଙ୍କର ଭଜନ କରିବେ ତାହେଲେ ସେମାନେ ସବୁଠାରୁ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ତେଣୁ ସେ ଦାସୀ ପୁତ୍ର ଦାସୀ ଜଣଙ୍କ ଯେ ସେ ବହୁତ ଧନୀ ବ୍ୟକ୍ତିଙ୍କ ପାଖରେ ସେବା କରୁଥିଲେ, ଏବଂ ସେଇ ଧନୀ ବ୍ୟକ୍ତିଙ୍କ ପାଖରେ ଚତୁର୍ମାସ ଯେଉଁ ହୋଇଛି ଯେଉଁ ଚାରି ମାସ ବର୍ଷ ଚାରି ମାସ ସେହି ସମୟରେ ମୁନି ଋଷିମାନେ ଆସି ତାଙ୍କର ସେ ଧନୀଙ୍କ ଗର୍ଭଗୃହରେ ଆଶ୍ରୟ ନେଇଛନ୍ତି। ସାଧାରଣତଃ ଚାରି ମାସ ଯେଉଁ ରହିଛି ଚତୁର୍ମାସରେ ସାଧୁ ସନ୍ଥମାନେ ଏମାନେ ସବୁ ଗୋଟିଏ ସ୍ଥାନରେ ରହନ୍ତି, ସେମାନେ ପରିବ୍ରାଜନ କରନ୍ତି, ବିଭିନ୍ନ ସ୍ଥାନକୁ ପରିବ୍ରାଜନ କରିକିରି ଭଗବାନଙ୍କୁ ଲୋକମାନଙ୍କୁ ଜୀବମାନଙ୍କୁ ଉଦ୍ଧାର କରନ୍ତି। ଭାଗବତ ସେଟା ବର୍ଣ୍ଣନା କରାଯାଏ, ଜନସ୍ୟ କୃଷ୍ଣା ବିମୁଖସ୍ୟ ଦୈବାତ୍ ଅଧର୍ମଶୀଳସ୍ୟ ସୁଦୁଃଖିତସ୍ୟ ଅନୁଗ୍ରହାୟ ଚରନ୍ତି ନୂନମ୍ ଭୂତାନି ଭବ୍ୟାନି ଜନାର୍ଦ୍ଦନସ୍ୟ। ସାଧାରଣତଃ ଲୋକମାନେ ଭଗବାନଙ୍କୁ ଭୁଲି ଯାଇଛନ୍ତି, ଜନସ୍ୟ କୃଷ୍ଣା ବିମୁଖସ୍ୟ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ସେମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛନ୍ତି। ସେଥିପାଇଁ ଯେଉଁମାନେ ସାଧୁ ସନ୍ଥମାନେ ସେମାନେ ବିଭିନ୍ନ ସ୍ଥାନକୁ ପରିବ୍ରାଜନ କରନ୍ତି ଏବଂ ସେମାନଙ୍କୁ ପୁଣି କେମିତି କୃଷ୍ଣଙ୍କର ଯେଉଁ ବହିର୍ମୁଖ ହେଇଯାଇଛି ପୁଣି କୃଷ୍ଣ ଆଡ଼କୁ ସେମାନେ ଉନ୍ମୁଖ ହେବେ ଏହିପରି ବ୍ୟବସ୍ଥା କରନ୍ତି ସେମାନେ, ଏ ସାଧୁଙ୍କର ଏ ହେଉଛି କୃପା। ତେଣୁ ସେହିଭଳି ଭାବରେ ସାଧୁମାନେ ବିଭିନ୍ନ ସ୍ଥାନକୁ ପରିବ୍ରାଜନ କରିଲେ ମଧ୍ୟ କିନ୍ତୁ ଚାତୁର୍ମାସ ଯେଉଁ ରହୁଛି କ'ଣ ଆଷାଢ଼ ଶ୍ରାବଣ ଭାଦ୍ରବାସ ଶ୍ରାବଣ ଭାଦ୍ରବାସ କାଟିବ ଏଇ ଚାରି ମାସ, ଏଇ ଚାରି ମାସରେ ସେମାନେ ଗୋଟିଏ ସ୍ଥାନରେ ରହନ୍ତି ଚତୁର୍ମାସ ବୋଲି କୁହାଯାଏ। ତେଣୁ ସେହିଭଳି ଭାବରେ ଗୋଟେ ଚତୁର୍ମାସରେ ମୁନି ଋଷିମାନେ ଆସି ସେଇ ଧନୀ ବ୍ୟକ୍ତିଙ୍କର ଗୃହରେ ଆଶ୍ରୟ ନେଇଥିଲେ ଏବଂ ଏ ଦାସୀ ଜଣଙ୍କୁ ମଧ୍ୟ ତାଙ୍କର ସେବା କରୁଥିଲେ ଏବଂ ନାରଦ ମୁନି ଯେ ତାଙ୍କ ପୂର୍ବଜନ୍ମରେ ସେ ଦାସୀଙ୍କ ପୁତ୍ର ଥିଲେ ସେ ତାଙ୍କର ସବୁ ସେବା କରୁଥିଲେ। ଏଇ ସତ୍ସଙ୍ଗ ଲଭେ ମାତ୍ର ସାଧୁ ସଙ୍ଗେ ଲଭେ ମାତ୍ର ସାଧୁ ସଙ୍ଗ ସର୍ବଶାସ୍ତ୍ର କହେ ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ। ଲଭେ କହିଲେ ଅତି ଅଳ୍ପ ସମୟ, ଗୋଟେ ସେକେଣ୍ଡର ଏଗାର ଭାଗରୁ ଭାଗ ବୋଲି କୁହାଯାଉଛି ଲଭେ ଲଭଟା, ଏତିକି ସଙ୍ଗ ଯଦି ଜଣେ କରିଥିବ ସେ ମଧ୍ୟ ବହୁତ ସିଦ୍ଧି ପ୍ରାପ୍ତ ହେଇପାରିବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟା, ଆମେ ଏଇ ଯେଉଁ ଭାଗବତ ଧର୍ମ ଯଦି କିଛି ଅଳ୍ପ କିଛି ଆଚରଣ କରିଥିବା ତାହେଲେ ସେ ମଧ୍ୟ ଆମକୁ ବହୁତ ବଡ ବିପଦରୁ ରକ୍ଷା କରିପାରିବ। ତେଣୁ ପ୍ରଭୁପାଦ ମହାରାଜ ଏଠି ଦୁଇଟି ଉଦାହରଣ ଦେଇଛନ୍ତି, ନାରଦ ମୁନିଙ୍କର ଏବଂ ଅଜାମିଳ ଏ ଦୁଇଟି ଉଦାହରଣ ଦେଇଛନ୍ତି। ତେଣୁ ନାରଦ ମୁନି ସେଇଭଳି ଭାବରେ ସେ ମୁନି ଋଷିମାନଙ୍କର ମଧ୍ୟ ତାଙ୍କ ମାଆଙ୍କ ସାହାଯ୍ୟରେ ମାଆଙ୍କର ଅଧୀନରେ ତାଙ୍କର ମଧ୍ୟ ସେବା କରୁଥିଲେ ଏବଂ ତାଙ୍କ ତେଣୁ ଉଚ୍ଚିଷ୍ଟ ତାଙ୍କର ଅନୁମତି ନେଇକି ତାଙ୍କ ଉଚ୍ଚିଷ୍ଟ ପ୍ରାପ୍ତ ହଉଥିଲେ, ଯୋଉ ସେମାନେ ପ୍ରସାଦ ପାଉଥିଲେ ଯାହା କିଛି ବଳି ଯାଉଥିଲା ସେଇଟା ଗ୍ରହଣ କରୁଥିଲେ, ଏବଂ ତାଙ୍କର ସେବା କରିବା ଦ୍ୱାରା ସେମାନେ ତାଙ୍କୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ ସେ ମୁନିଋଷିମାନେ। ତେଣୁ ମୁନିଋଷିମାନଙ୍କର କୃପାରୁ ଯେତେବେଳେ ଚାତୁର୍ମାସ ଚଳିଗଲା ସେମାନେ ଚାଲିଗଲେ, ସେତେବେଳେ ନାରଦ ମୁନି 5 ବର୍ଷର ବାଳକ ଥିଲେ। କିନ୍ତୁ ତାଙ୍କର ମା ସେ ମାନେ ଦୈବକ୍ରମେ ତାଙ୍କର ସର୍ପାଘାତରେ ସେ ମୃତ୍ୟୁବରଣ କଲେ। ତେଣୁ ନାରଦ ମୁନି ଯେହେତୁ ସିଏ ସତ୍ସଙ୍ଗ ଲାଭ କରିଛନ୍ତି, ସତ୍ସଙ୍ଗର ଫଳସ୍ୱରୂପ ସେ ଶୋକ ପ୍ରକାଶ କରିନାହାନ୍ତି। ଆମେ ଯେମିତି ଆମର ନିଜର ଆତ୍ମୀୟ ସ୍ୱଜନ ବନ୍ଧୁ ମୃତ୍ୟୁବରଣ କଲେ ଆମେ ଶୋକ ପ୍ରକାଶ କରୁଛେ, କିନ୍ତୁ ଭଗବାନ କହୁଛନ୍ତି ଶୋକର କୌଣସି କାରଣ ନାହିଁ। ଭଗବତ ଗୀତା ଦ୍ୱିତୀୟରେ ଭଗବାନ କହିଛନ୍ତି, ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ରଣ ମୁହ୍ୟତି। ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଏଥିରେ ବିଚଳିତ ହୁଅନ୍ତି ନାହିଁ, ଯେମିତି ଏ ଶରୀର ସମ୍ବନ୍ଧୀୟ ଚିନ୍ତା ସେମାନେ କରନ୍ତି ନାହିଁ। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଶରୀର ସମ୍ବନ୍ଧୀୟ ଚିନ୍ତାରେ ମୁଗ୍ଧରେ ଥାନ୍ତି। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ତାଙ୍କର ନିଜ ସମ୍ପର୍କୀୟ ମୃତ୍ୟୁବରଣ କଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ। ତେଣୁ ନାରଦ ମୁନି ବହୁତ ଶାନ୍ତି ପ୍ରାପ୍ତ ହେଲେ ଯେ ମୋର ଆଉ ମାତାଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ ରହିଥିଲା ସେଥିରୁ ମୋତେ ଭଗବାନ ମୁକ୍ତ କରିଦେଲେ। ତେଣୁ ସେ ଉତ୍ତର ଦିଗକୁ ଭଗବାନଙ୍କର ସେ ଯେଉଁ ମୁନିଋଷିମାନେ ତାଙ୍କୁ ଯେଉଁ ମନ୍ତ୍ର ପ୍ରଦାନ କରିଥିଲେ ସେଇ ମନ୍ତ୍ର ସ୍ମରଣ କରିକିରି ଜପ କରିକିରି ସେ ଉତ୍ତର ଦିଗକୁ ଗତି କରୁଥିଲେ, ଏବଂ ଯେତେବେଳେ କ୍ଳାନ୍ତ ଶ୍ରାନ୍ତ ହେଇ ଗୋଟେ ନଦୀରେ ସ୍ନାନ କରି ଏଠି ଗୋଟେ ବୃକ୍ଷ ମୂଳରେ ବସି ସେଇ ମନ୍ତ୍ରକୁ ଜପ କରୁଛନ୍ତି ବା ଧ୍ୟାନ କରୁଛନ୍ତି, ସେଇ ସମୟରେ ଭଗବାନ ସେ ଦର୍ଶନ କଲେ। ସେ ମନ୍ତ୍ର ଜପ ଫଳରେ ଧ୍ୟାନ ଫଳରେ ଭଗବାନ ସ୍ୱୟଂ ଆସି ଆବିର୍ଭୂତ ହେଲେ। ତେଣୁ ଭଗବାନଙ୍କୁ ଦେଖିକି ତାଙ୍କର ଯେଉଁ ପୁଲକ୍ତ ଅଙ୍ଗ ହେଲା ତାଙ୍କର ଚକ୍ଷୁରୁ ନେତ୍ର ନେତ୍ରରୁ କ'ଣ ଲୋତକ ନିର୍ଗତ ହେଲା, ଏଭଳି ଭାବରେ ସେ ଭଗବାନଙ୍କର ଦର୍ଶନ କରିପାରିଲେ ନାହିଁ, ସେତେବେଳେ ଭଗବାନ ପୁଣି ଉଭେଇ ଗଲେ। ତେଣୁ ଭଗବାନଙ୍କୁ ଯେତେବେଳେ ଦର୍ଶନ ନ କରିପାରିଲେ ସେତେବେଳେ ନାରଦ ମୁନି ବହୁତ ବିଚଳିତ ହେଇଗଲେ, ବହୁତ ବହୁତ ମର୍ମାନ୍ତୁଦ ଭାବରେ ଅବସ୍ଥା ସେ ପ୍ରାପ୍ତ ହେଲେ। ତେଣୁ ଭଗବାନ ତାଙ୍କୁ ଆକାଶବାଣୀ ମାଧ୍ୟମରେ ତାଙ୍କୁ କହିଲେ ଯେ ତମେ ଆଉ ଏଇ ଜନ୍ମରେ ମୋତେ ଦର୍ଶନ କରିପାରିବ ନାହିଁ, ତେଣୁ ପର ଜନ୍ମରେ ମୋର ଦର୍ଶନ କରିବ। ତାପରେ ସେ ଭଗବାନଙ୍କର ଗୁଣଗାନ କରିକରି
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ,
ଏଭଳି ଭାବରେ ସେ ଭଗବାନଙ୍କର ନାମ ଗୁଣ ରୂପ ଇତ୍ୟାଦି ଗାନ କରି ସେ ଶରୀର ତ୍ୟାଗ କଲେ, ଏବଂ ପର ଜନ୍ମରେ ସେ ବ୍ରହ୍ମାଙ୍କର ପୁତ୍ର ହିସାବରେ ଜନ୍ମଗ୍ରହଣ କରିଛନ୍ତି। ବ୍ରହ୍ମା ଯୋଉ 10ଟି ତାଙ୍କର ପ୍ରସିଦ୍ଧ ପୁତ୍ର ଅଛନ୍ତି ତାଙ୍କ ଭିତରୁ ନାରଦ ଜଣେ, ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ଫୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦଂ ଚୈବାତ୍ର ଦର୍ଶନ, ଏମାନେ ହେଉଛନ୍ତି ପ୍ରସିଦ୍ଧ ପୁତ୍ର ବ୍ରହ୍ମାଙ୍କର। ନାରଦ ହେଉଛନ୍ତି ସେଇଭଳି ଭାବରେ ଜଣେ ଅତ୍ୟନ୍ତ, ସେ ହେଉଛନ୍ତି ଭଗବାନର ଜଣେ ଅବତାର। ଏଇ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେଉଁ 22ଟି ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି ସେଥିରେ ନାରଦ ମୁନିକୁ ମଧ୍ୟ ଜଣେ ଭଗବାନଙ୍କର ଅବତାର ବୋଲି କୁହାଯାଇଛି। ସେ ହେଉଛି ଭଗବାନଙ୍କର ଭକ୍ତି ଭକ୍ତି ରୂପକ ଅବତାର, ଭକ୍ତ୍ୟା ଭକ୍ତରୂପ ଅବତାର ସେ ହେଉଛନ୍ତି, ଯିଏକି ଆମର ମହାପ୍ରଭୁଙ୍କର ଲୀଳାରେ ଶିବାସ ପଣ୍ଡିତ ହେଇ ଫେରସ୍ତ। ତେଣୁ ନାରଦ ମୁନି ସେ ଇଏ ଏଇ କଥାଟି ତାଙ୍କ ପୂର୍ବଜନ୍ମ କଥା ସେ ବ୍ୟାସଦେବଙ୍କୁ କହିଛନ୍ତି, ଏବଂ ଯୁଧିଷ୍ଠ ମହାରାଜଙ୍କୁ ଭାଗବତ ସପ୍ତମ ସ୍କନ୍ଧରେ ସେ ବର୍ଣ୍ଣନା କରିଛନ୍ତି ତାଙ୍କର ତା ପୂର୍ବ ଜନ୍ମ କଥା, 3ଟି ଜନ୍ମ ତଳର କଥା ତାଙ୍କର ସେ ମନେ ଥିଲା। କିନ୍ତୁ ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଯେ ନାରଦ ମୁନି ଯେ ଏଇଭଳି ଭାବରେ ଜଣେ ସତ୍ସଙ୍ଗ ପ୍ରଭାବରେ ସେ ତାଙ୍କର ଯେଉଁ ତମଗୁଣରୁ ସତ୍ୟଗୁଣ ବୃଦ୍ଧି ପାଇଥିଲା, ଏବଂ ସତ୍ୟଗୁଣ ପ୍ରଭାବରେ ସେ ଯେତେବେଳେ ସର୍ବତ୍ୟାଗ କଲେ ଉର୍ଦ୍ଧଂ ଗଚ୍ଛନ୍ତି ସତ୍ୟସ୍ଥା, ସେ ବ୍ରହ୍ମାଙ୍କର ବ୍ରହ୍ମଲୋକରେ ବ୍ରହ୍ମାଙ୍କର ପୁତ୍ର ହିସାବରେ ଜନ୍ମଗ୍ରହଣ କରିଛନ୍ତି। ଏବଂ ସେଇଭଳି ଭାବରେ ଆମେ ଦେଖିବା ଅଜାମିଳ, ଅଜାମିଳ ତାଙ୍କର ସତ୍ୟଗୁଣ ପ୍ରାଧାନ୍ୟ ଥିଲା, ଯେଉଁଥିପାଇଁ କି ସେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ। କାନୁନି ପୂଜା ଯେଉଁ ଉତ୍ତରପ୍ରଦେଶ ରହିଛି କାନପୁର, ସେଇଠି ତାଙ୍କର ଜନ୍ମଗ୍ରହଣ ହୋଇଥିଲା। କନୌଜ, କନୌଜ କନୌଜରେ ସେ ଜଣେ ଉନ୍ନତ କୂଳର ଉନ୍ନତ ବ୍ରାହ୍ମଣ ଥିଲେ, ଏବଂ ପିଲାଦିନେ ସେ ତାଙ୍କର ପିତାଙ୍କୁ ଏଇ ଭଗବାନଙ୍କର ଆରାଧନାରେ ସାହାଯ୍ୟ କରୁଥିଲେ। ଭଗବାନଙ୍କର ଯେଉଁ ତାଙ୍କର ପିତା ବ୍ରାହ୍ମଣ ଥିଲେ, ବ୍ରାହ୍ମଣ କହିଲେ ସେମାନେ ଭଗବାନଙ୍କର ସମ ଦମ ତପ ଶୌଚ କ୍ରାନ୍ତି ଆର୍ଯ୍ୟବମେବଚ ଜ୍ଞାନ ବିଜ୍ଞାନ ଆସ୍ତିକମ୍ ବ୍ରହ୍ମ କର୍ମ ସ୍ୱଭାବଜ, ଇଏ ହେଉଛି ବ୍ରାହ୍ମଣର କର୍ମ। ଭଗବାନଙ୍କର ପୂଜା କରିବେ, ଅନ୍ୟମାନଙ୍କୁ ପୂଜା ଶିଖେଇବେ, ନିଜେ ଅଧ୍ୟୟନ କରିବେ, ଅନ୍ୟମାନଙ୍କୁ ଅଧ୍ୟୟନ ଶିଖେଇବେ, ଅନ୍ୟମାନଙ୍କୁ ପାଠ ପଢ଼େଇବେ, ଦାନ ଗ୍ରହଣ କରିବେ ଏବଂ ଅନ୍ୟମାନଙ୍କୁ ଦାନ ପ୍ରଦାନ କରିବେ। ଇଏ ହେଉଛି 6ଟି କର୍ମ ରହିଛି ବ୍ରାହ୍ମଣର କର୍ମ, ବିଭିନ୍ନ ପ୍ରକାର କର୍ମ ସବୁ ରହିଛି। ତେଣୁ ଭଗବାନଙ୍କର ଯେଉଁ ଆରାଧନା କରୁଥିଲେ ତାଙ୍କର ପିତା, ଅଜାମେଳା ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ, କିନ୍ତୁ ସାହାଯ୍ୟ କୌଣସି କାରଣରୁ ସେ ଗୋଟେ ଥର ଯେତେବେଳେ ଯାଇଛନ୍ତି ଜଙ୍ଗଲକୁ ଫଳ ବା ଅନ୍ୟାନ୍ୟ ପତ୍ର ଏସବୁ କାଷ୍ଟ ସଂଗ୍ରହ କରିବା ପାଇଁ, ସେ ସମୟରେ ସେ ଗୋଟେ ଶୂଦ୍ର ଏବଂ ଗୋଟେ ବେଶ୍ୟାର ଯୋଉ ଦେଖିଲେ ତାଙ୍କର ସଙ୍ଗ ଦେଖିଲେ, ଯେଉଁଥିପାଇଁ କି ସେ ତାଙ୍କ ପ୍ରତି ବେଶ୍ୟା ପ୍ରତି ଆକର୍ଷିତ ହେଇଗଲେ। ଦେଖନ୍ତୁ ସେ ସମୟରେ ଯୋଉ ଏଇଭଳି ଗୋଟିଏ ଦୃଶ୍ୟ ଦେଖିକିରି ଅଜାମଳ ବହୁତ ଉନ୍ନତ ସ୍ଥିତିରେ ଥିଲେ, ସମସ୍ତ ବୈଦିକ ଶାସ୍ତ୍ର ଜ୍ଞାନ ସେ ସବୁ ଜାଣିଥିଲେ, ଏବଂ ସେ ଦୃଶ୍ୟ ଦେଖିକିରି ସେ ଚେଷ୍ଟା କଲେ ନିଜର ଯେଉଁ ମନ ଯେଉଁ ଆକର୍ଷିତ ହେଉଛି ତାଙ୍କ ପ୍ରତି, ସେ ମନକୁ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରିଥିଲେ। ସମସ୍ତ ବୈଦିକ ଶାସ୍ତ୍ର ଯେଉଁ ଗ୍ରନ୍ଥ ସବୁ ଜ୍ଞାନ ସବୁ ରହିଛି, ଏ ଜ୍ଞାନ ମାଧ୍ୟମରେ ସେ ଚେଷ୍ଟା କଲେ ମନକୁ କଣ୍ଟ୍ରୋଲ ରଖିବା ପାଇଁ, କିନ୍ତୁ ସେ ପାରିଲେ ନାହିଁ, ମନ ସେ ବେଶ୍ୟା ପ୍ରତି ଆକର୍ଷିତ ହେଇକି ଆସିଲା। ତେଣୁ ସେ ସବୁକିଛି ଭୁଲି ଯାଇକିରି ସେ ବେଶ୍ୟା ପ୍ରତି ଆକର୍ଷିତ ହେଇକିରି ସେ ବେଶ୍ୟାକୁ ନେଇକି ନିଜ ଘରେ ରଖିଲେ, ଏବଂ ତାଙ୍କର ପିତା ମାତା ତାଙ୍କର ପତ୍ନୀଙ୍କୁ ମଧ୍ୟ ବିବାହ କରିଥିଲେ, ତାଙ୍କ ପତ୍ନୀଙ୍କୁ ମଧ୍ୟ ସେ ତ୍ୟାଗ କରିଦେଲେ, ଏବଂ ସେ ବେଶ୍ୟା ସହିତ ଏତେ ଆସକ୍ତି ଆସିଲା ଏମିତିକି ବେଶ୍ୟାର ସଙ୍ଗ କରିକିରି ସେ ବିଭିନ୍ନ ପ୍ରକାର ବେଶ୍ୟା ସଙ୍ଗ ମାଧ୍ୟମରେ ସବୁ ପ୍ରକାର ଯେଉଁ ଧର୍ମର ଯେଉଁ ଅଧର୍ମର ଚାରୋଟି ସ୍ଥାନ ରହିଛି ସେ ଚାରୋଟି ସ୍ଥାନରେ ସେ ଲିପ୍ତ ରହିଥିଲେ। କ'ଣ କ'ଣ ନା ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ତତ୍ର ଅଧର୍ମଶ୍ଚ ଦୁର୍ବିଧା, ଦ୍ୟୁତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମାଛ ମାଂସ ଭକ୍ଷଣ ଇତ୍ୟାଦି, ସୁନା ବୋଲି କହୁଛି ଜୀବହତ୍ୟା, ଏହିସବୁ ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟରେ ଲିପ୍ତ ରହିକିରି ସେ ଅଧୋପତି ହେବା ପାଇଁ ବସିଲେ, ଏବଂ ତାଙ୍କର ଦଶଟି ବେଶ୍ୟାଙ୍କ ମାଧ୍ୟମରେ ଦଶଟି ପୁତ୍ର ଜାତ ହେଇଥିଲା, କିନ୍ତୁ ତାଙ୍କର ଯେଉଁ ପୂର୍ବଜନ୍ମର ମାନେ ପୂର୍ବଜନ୍ମ ନୁହଁ, ଯେ ବେଶ୍ୟା ପୂର୍ବରୁ ଯେଉଁ ସେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରୁଥିଲେ, ତାଙ୍କ ପତ୍ନୀଙ୍କ ସହିତ ଧର୍ମ ସବୁ ଆଚରଣ କରୁଥିଲେ, ସେଇ ସବୁ ସ୍ୱୀକୃତି ଫଳରେ ସେ ତାଙ୍କର ଯେଉଁ ଅନ୍ତିମ ପୁତ୍ର ଦଶମ ପୁତ୍ର ନାମ ଦେଇଥିଲେ ନାରାୟଣ। ଇଏ ହେଉଛି ତାଙ୍କର ସତ୍କର୍ମର ଫଳ, ଯେ ପୁଅକୁ ଆଜିକାଲି ଯେଉଁ ନାମ ଦେଉଛନ୍ତି ବିଭିନ୍ନ ପ୍ରକାର ନାମ ଦେଉଛନ୍ତି, ବାସ୍ୟ ଜଗତ ଯେଉଁ କୁକୁରମାନଙ୍କୁ ଯେଉଁ ନାମ ଦିଆଯାଉଛି ସେଇଟା ଆମେ ଦେଉଛେ ଆଜିକାଲି ସେ ନାମ ଦେଉଛେ। ତେଣୁ ଆମର ଇସ୍କନରେ ଯେତେବେଳେ ଜଣେ ଶିକ୍ଷା ଦୀକ୍ଷା ଗ୍ରହଣ କରୁଛନ୍ତି ସେତେବେଳେ ତାଙ୍କର ନାମକରଣ କରାଯାଉଛି। ଆମର ନାମ ଥିଲା, ଆମକୁ ଡାକିଥିଲେ ପଦ, କିନ୍ତୁ ଗୁରୁଦେବ ଆମ ନାମ ଦେଲେ ପାଦ ସେବା। ଯେଉଁମାନଙ୍କର ପୂର୍ବ ନାମ ମଧ୍ୟ ସେଇଭଳିଆ ରହିଛି, ଯେଉଁମାନଙ୍କର ସେଇ ଭଗବତ ସମ୍ବନ୍ଧୀୟ ଇଏ ରହିଛି ସେମାନଙ୍କୁ ତାଙ୍କର ପ୍ରାୟ ନାମ ଚେଞ୍ଜ ହେଇନି, ପରିବର୍ତ୍ତନ ହେଇନି, କିନ୍ତୁ ଯାହା ହଉ ଅଜାମିଳରେ ଯେଉଁ ପୁତ୍ର ରହିଥିଲା ତାର ନାମକରଣ ହେଇନଥିଲା। ଆଚାର୍ଯ୍ୟ ଜଣେ କହନ୍ତି ଥରେ ତାଙ୍କର ଗ୍ରାମକୁ କନୌଜ ଗ୍ରାମକୁ ସବୁ ଆସିଥିଲେ ମୁନି ଋଷିମାନେ ଆସିଥିଲେ, ଆମେ ଯେମିତି ଆଜି ଯାଉଛେ ଚାରିଆଡ଼େ ଭଗବାନଙ୍କ ନାମ ପ୍ରଚାର କରୁଛେ, ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ରାମ ରାମ,
ସେଭଳି ଭାବରେ ମୁନି ଋଷିମାନେ ତାଙ୍କର କେତେଜଣ ମୁନି ଋଷିମାନେ ଆସି ସେଇ ଗ୍ରାମରେ ପଚାରିଲେ, କହିଲେ ସେ ଆସିଛନ୍ତି ତେଣୁ କେଉଁଠି ପ୍ରସାଦ, ଆମେ ସିନା ପ୍ରଭୁ ଆମର ପ୍ରସାଦ ବ୍ୟବସ୍ଥା କରୁଛନ୍ତି, କିନ୍ତୁ ତାଙ୍କର ପ୍ରସାଦ ବ୍ୟବସ୍ଥା କେଉଁଠି ହେଇନଥିଲା, ତେଣୁ ସେ ଜାଣିବାକୁ ଚାହିଁଲେ କେଉଁଠି ଗୋଟେ ଭଲ ବ୍ରାହ୍ମଣଙ୍କର ହେଇଥିବ ଯେଉଁଠି ଆମେ ପ୍ରସାଦ ପ୍ରାପ୍ତ ହେବା। ତେଣୁ କେତେଜଣ ଏଇଭଳି ଭାବରେ ଦୁଷ୍ଟ ପିଲା ସେମାନେ କହିଦେଲେ, ଇଏ ଯେଉଁ ଅଛନ୍ତି ଆମର ଅଜାମିଳ ମହାରାଜ ବ୍ରାହ୍ମଣ ଜଣେ ବହୁତ ଉନ୍ନତ ବ୍ରାହ୍ମଣ, ସେ ଆପଣ ବହୁତ ଚର୍ଚ୍ଚା କରିବେ କ'ଣ ବାଡ଼ିକି ସୁବିଧା କରିବେ, ଏ ହେଉ ତାକୁ ପଠେଇ ଦେଇଥିଲେ। କିନ୍ତୁ ଯେତେବେଳେ ସେ ମୁନି ଋଷିମାନେ ଯାଇ ପହଞ୍ଚିଗଲେ ସେ ଅଜାମିଳ, ସେ ଯାଇଥିଲା ଦଶୀ ପୁତ୍ର କରିବା ପାଇଁ, ତାଙ୍କର ପତ୍ନୀ ସେଇ ଯେଉଁ ଦଶମ ପୁତ୍ରଟି ଛୋଟ ପିଲାଟି ହେଇଛି କାକିଟିକୁ ଧରିଛନ୍ତି, ଏବଂ ସେ ଦେଖିଲେ ମୁନି ଋଷିମାନେ ଆସିଛନ୍ତି, ସେତେବେଳେ ସେ କହିଲେ ଆମେ ହେଉଛୁ ବହୁତ ଅଧମ ସ୍ତରର, ପ୍ରକୃତ ମୁଁ ଜଣେ ବେଶ୍ୟା, ଆପଣମାନଙ୍କୁ ଯିଏ ପଠେଇଛନ୍ତି ସେ ପଥରେ ଆପଣଙ୍କୁ ପରିହାସ କରିକି ପଠେଇଛନ୍ତି। ଏଇଭଳି ଭାବରେ ଯେତେବେଳେ କହିଲେ ମୁନି ଋଷିମାନେ କହିଲେ, ଠିକ୍ ଅଛି ତମର ଏ ପିଲାର ନାମ କ'ଣ ହେଉଛି, ନା ପିଲାର ନାମ କ'ଣ କିଛି ହେଇନି, ନା ଆର ନାମ ରଖିବ ନାରାୟଣ, କହିକି ସେ ଚାଲିଗଲେ। ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ, ଏତିକି ମାତ୍ର ସଙ୍ଗ କରିଛନ୍ତି, କିନ୍ତୁ ସେତିକିରେ ସେ ତାଙ୍କର ପୁତ୍ରର ନାମକରଣ କରିଦେଇଛନ୍ତି ନାରାୟଣ। ତେଣୁ ଅଜାମିଳ ଯେତେବେଳେ ଜାଣିଲା, ସେ ଦଶପୁତ୍ର ଫେରିକି ଆସିଲା, ଯେତେବେଳେ ଜାଣିଲା ଯେ ଆମର ପୁଅର ନାମକରଣ ହେଇଯାଇଛି ନାରାୟଣ, ସେତେବେଳେ ସେ ବହୁତ ମନ ଖୁସି, ତାର ମନ ଖୁସି ହେଲା, କାହିଁକି ନା ସେ ପୂର୍ବରେ ଭଗବାନ ନାରାୟଣଙ୍କ ସେବା କରୁଥିଲା, ନାରାୟଣଙ୍କ କଥା କ'ଣ ମନେ ପଡ଼ିଲା। ତେଣୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଭାଷାରେ କହୁଛନ୍ତି, ଯେତେବେଳେ ଏଇ ନାମଟି ଶୁଣିଲା ସେ ପ୍ରଥମେ ନାରାୟଣ ନାମ ଉଚ୍ଚାରଣ କରିଛି, ନାରାୟଣ ମାତୃ ଅଙ୍କାତ ମମ ଅଙ୍କାତ, ଏମିତି କିଛି ଡାକିଛନ୍ତି, ମୋର ମାଙ୍କର କୋଳରୁ ମୋ ପାଖକୁ ଆସ ନାରାୟଣ, ଇଏ ପ୍ରଥମ ନାରାୟଣ ନାମଟି ସେ ଉଚ୍ଚାରଣ କରିଛନ୍ତି। ଏ ମଧ୍ୟରେ ଏ ଏତେ ଅସତ୍ସଙ୍ଗ ପରେ ସେ ଆଉ ଭଗବାନଙ୍କର ନାମ ମଧ୍ୟ ଉଚ୍ଚାରଣ କରିପାରୁନଥିଲେ, এই প্রথম নাম যেতবে নাম উচ্চারণ কলে সেতবে তাঙ্কর সমস্ত যেতে পাপ থিলা এই বেশার সঙ্গপড়ে যেতে পাপ থিলা সব পাপ দূর হয়ে যাইছে এই তমগুণ রহিতলা ভগবানকর নামর মহাত্ম এটা বর্ণনা করা যাইছে ভগবান প্রতি স্কন্ধরে ভগবানকর নামর মহাত্ম রয়েছে ষষ্ঠ স্কন্ধের মধ্যে সেইভাবে ভাবে ভগবানকর নামর মহাত্ম রয়েছে আমি নামর মহাত্ম কহিকি আমি কথা শেষ করবি আমার প্রভু ভগবান প্রভু কিছু কহিবে তেণু সেটি যেতবে কুহযাই এইভাবে ভাবে সে তাঙ্কর কনিষ্ঠ পুত্র প্রতি এতে আসক্ত থিলে যে সবুবেলে সে নারায়ণ নারায়ণ বলি চিন্তা করে নারায়ণ খাইলাণ কি না নারায়ণ পিলাণ কি না এইভাবে ভাবে পুত্র প্রতি যে আসক্তি রয়েছে ভগবানের নাম এই হচ্ছে সাংকেতিক নাম ভাস তেণু অন্তিমরে যেত ৮৮ বর্ষ বয়স হয়েযাই সেতবে তাঙ্কর কনিষ্ঠ পুত্র বয়স হয়েছে ৫ বর্ষ এবং সেই সময় তাঙ্কর অন্তিম সময় আসি পৌঁছে যাইছি এবং যেহেতু সে তিন ভাবে অধর্ম কার্য করুলে কায় মন বাক্য তিন ভাবে অধর্ম কার্য করুবা হেতু যমরাজ তিনজন দূত আসি পৌঁছাইছে এবং সেই যমরাজ তিনজন দূত দেখি তাঙ্কর বিকটাল রূপ দেখি সে নারায়ণ কু ভয় করি নারায়ণ ডাকিছে নারায়ণ হাও নারায়ণ আস বলে এইগুলি ভাবে সে ডাকিছে বিরাট বহুত জোরে ইয়ে করছে ডাকিছে কিন্তু এই চারোটি নাম এই চারোটি অক্ষর যে নারায়ণ এই চারোটি অক্ষর উচ্চারণ যে কলে ভগবান তাঙ্কর দূত মানে পঠাই দিয়ে বিষ্ণু দূত মানে আসি পৌঁছাইছে তেমনি বিষ্ণু দূত মানে যমদূতঙ্কু তাঙ্কু অটকাই দিয়েছেন যমদূত মানে তাঙ্কর পাশ আনিকি আসলে যমপাশ আনিকি আসলে তাঙ্কু বাঁধি দিয়েছেন এবং সেই সময় নারায়ণঙ্কর চারিদিন দূত আসি তাঙ্কু অটকাই দিয়েছেন তেমনি সে আশ্চর্য হয়েগলে প্রথম থর পাই তাঙ্ক জীবনরে এইভাবে ভাবে তাঙ্কু জন কি প্রতিহত করছেন তেমনি সে আপনার এত সুন্দর দেখা পাই চতুর্ভু বাহু আপনার ধারণ করছেন পিতাম্বর বস্ত্র পরিধান করছেন আপন কর্ণরে কুণ্ডল ধারণ করছেন শঙ্খ চক্র গদাপদ্ম ধারণ করছেন অতি সুন্দর আপনার শরীর জ্যোতি নির্গত হচ্ছে কিন্তু আপনার এই অধর্ম কার্য কী আমি ইয়ে করছেন আমি এই তাকে আমি ধর্ম কার্য করছু ধর্ম কার্য কম করছো তুমি আমি হচ্ছে ধর্মরাজ দূত ধর্মরাজ দূত হলে কম ধর্ম তোমাকে কম ধর্ম করছে জানছো কহিল সে কোথায় ধর্ম ধর্মকে সাক্ষাৎ ভগবত প্রণীতম নবাই বিধু ঋষ না সরি এটা ধর্মরাজ কহবে কিন্তু সে কে ধর্ম হচ্ছে কোণ না বেদ প্রণীত ধর্ম ধর্ম হচ্ছে বেদের বর্ণনা করা যাই কোটা পুণ্য কার্য কোটা পাপ কার্য এসব বেদের বর্ণনা করা যাই বেদ প্রণীত ধর্ম ই অধর্মস্থ বিপর্য অধর্ম কে পাপ জিনিসটা হচ্ছে কোণ না তার বিপর্য আমার মনা করা যাই দ্যুত ক্রীড়া করব না অবৈধ স্ত্রী সঙ্গে করব না নিশাদ্রব্য সেবন করব এইসব মনা করা নিষিদ্ধ নিষিদ্ধ কার্য কিন্তু এটা লোক মানে করছেন ইয়ে হচ্ছে এটা হচ্ছে অধর্ম তেমন ইয়ে অজান সে বেদ সাধারণ আমি কহা বেদ কম জন লিখি দিয়েছি বেদ কম কিছু অথরিটি আছে বেদর যমরাজ দূত মানে সে জাঁছেন বেদ কে কম সে কিন্তু বেদ স্বয়ংভূ না ইয়ে হচ্ছে ভগবান ঠিক আস ভগবান নিঃশ্বাস রাত বেদ নারায়ণ সাক্ষাৎ স্বয়ংভূ ইতি সুশ্রম বেদ হচ্ছে ভগবান বিষ্ণুকর নিঃশ্বাস আস বেদ তেমনি বেদর গোটে নাম হচ্ছে শ্রুতি শুণিকি মনে রাখুলে কিন্তু যেহেতু কলিযুগে আমার স্মরণ শক্তি কমি যাই সে বেদক রচনা করা যাই লিপিবদ্ধ করা যাই তেমন এইভাবে ভাবে যেত কলে সেতবে বিষ্ণু দূত মানে কহিলেন প্রকৃত তুমি ধর্ম কম জাঁ তুমি কৌ ধর্মরাজ দূত কিন্তু ইয়ে যে অজামিড় অজামিড় লিস্ট সে কহিলেন এইসব পাপ কার্য করছে এত সব পাপ কার্য করছে চিত্রগুপ্ত তাঙ্কর যে খাতা রয়েছে সে খাতা শেষ হয়ে যাই এতে অধর্ম কার্য সব করছে কিন্তু সেমানে কহিলে প্রকৃত তুমি ধর্মরাজ দূত হয়েকি প্রকৃত ধর্ম কম জাঁ ইয়ে হচ্ছে ইয়ে যে অজামিড় কৌ ধর্ম পাপি ব্যক্তি বলে আর পূর্বজন্মর কোটি কোটি পূর্বজন্মর পাপ সব ধ্বংস হয়ে যাই ভগবানকর নাম উচ্চারণ করার মাধ্যমে তবে এত জাঁপার না ভগবানক নাম সে তো নেই না সে নারায়ণ যে না সে তার পূর্ব লক্ষ্য করে নেই সেইটা হচ্ছে ভগবানকর সাংকেত ভাষ সাংকেত্য পারি আসম তবম ঘড়মে বা বৈকুণ্ঠ নাম গ্রহণম অশেষ আগম হরম বিধু ইয়ে যদি তার পুর নাম নেই নারায়ণ নাম নেই কিন্তু ইয়ে নামাভাষ স্তর প্রাপ্ত হয়েছে চারিপ্রকার নামাভাষ রয়েছে সংকেত করি অজামিড় পুর নাম নেই নারায়ণ এবং পরিহাসের মধ্যে কেজন ভগবান নাম নৌ পরিহাস যেত মহাপ্রভু আসলে আসন্তা রবিবার আমার মহাপ্রভুঙ্কর আবির্ভাব তিথি আমার সে পালন করা যাব মহাপ্রভু তো আসলে সে সংকীর্তন এক পিতরু সংকীর্তন ସେ ଆରମ୍ଭ କରିଛନ୍ତି କଳି ଯୁଗର ଯୁବଧନ ପ୍ରବର୍ତ୍ତକ ହେଉଛନ୍ତି ଭଗବାନ ମହାପ୍ରଭୁ ଚେତନ ମହାପ୍ରଭୁ।
ହରେ କୃଷ୍ଣ କୃଷ୍ଣ
ତେଣୁ ଯେତେବେଳେ ସେ ଫାଲଗୁନ ପୂର୍ଣ୍ଣମୀ ଆଉ ସାତ ଦିନ ପରେ ପଡିବ ଫାଲଗୁନ ପୂର୍ଣ୍ଣମୀ ଦ୍ୱାଦଶ ଛୟାଅଶୀ ମସିହାରେ ମହାପ୍ରଭୁ ଯେତେବେଳେ ଜନ୍ମ ହେଉଛନ୍ତି ସନ୍ଧ୍ୟାବେଳେ ସେଇ ସମୟରେ ଚନ୍ଦ୍ର ଗ୍ରହଣ ହେଇଛି। ତେଣୁ ମହାପ୍ରଭୁ ନଦିଆ ନବଦ୍ୱୀପରେ ସବୁ ଗଙ୍ଗା କୂଳରେ ଗଙ୍ଗା ନଦୀରେ ସବୁ ହିନ୍ଦୁମାନେ ସ୍ନାନ କରୁଛନ୍ତି ସନ୍ଧ୍ୟା ସମୟରେ ସ୍ନାନ କରି ସେମାନେ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି ଏବଂ ମୁସଲମାନମାନେ ମଧ୍ୟ ସେମାନେ ଥଟା କରିକି ସେ ଭଗବାନଙ୍କ ନାମ ନେଉଛନ୍ତି। ତେଣୁ ମହାପ୍ରଭୁ ସମସ୍ତଙ୍କୁ ଏଇ ଭଗବାନଙ୍କ ମହାମନ୍ତ୍ର କୀର୍ତ୍ତନ କରିଛନ୍ତି ସମସ୍ତଙ୍କୁ ମହାମନ୍ତ୍ର ପ୍ରଚାର କରିଛନ୍ତି ସମସ୍ତଙ୍କ ମାଧ୍ୟମରେ। ତେଣୁ ଏଇଭଳି ଭାବରେ ପରିହାସରେ ହଉ ବା ଥଟ୍ଟାରେ ହଉ ସାଙ୍କେତିକ ପରିହାସ ସ୍ତୁଭଂ ସ୍ତୁଭଂ କହିଲେ ଯେଉଁ ଡ୍ରାମା ଇତ୍ୟାଦିରେ ନାଟକ ରୋଡ୍ କରନ୍ତି ନାରାୟଣ ନାରାୟଣ ଯିଏ ନାରଦ ହଉଛନ୍ତି ନାରାୟଣ ନାରାୟଣ କହୁଛନ୍ତି ଏଇ ହଉଛି ସ୍ତୁଭଂ ନମହାସ। ଏବଂ ହେଳନ ହେଳାରେ ମଧ୍ୟ ଯଦି ଭଗବାନଙ୍କ ନାମ ନେଲେ ଆମର ବର୍ଣ୍ଣନା କରାଯାଇଛି ପୁରାଣରେ ଜଣେ ଯବନ ବ୍ୟକ୍ତି ଯେତେବେଳେ ସେ ଯାଉଥିଲେ ଗୋଟେ ବାରହା ବା ଯେଉଁ ବନ୍ୟ ଶୁକର ସେ ତାଙ୍କୁ ଆଘାତ କରିଦେଇଛନ୍ତି ଏବଂ ଆଘାତ ଫଳରେ ସେ ପଡ଼ିଯାଇକିରି ହାରାମ ବୋଲି କହିଛନ୍ତି। ମୁସଲମାନ ମାନେ ସାଧାରଣତଃ ହାରାମ ବୋଲି କହନ୍ତି କିନ୍ତୁ ହାରାମରେ ମଧ୍ୟ ଭଗବାନଙ୍କ ନାମ ରହିଛି ରାମଙ୍କର ନାମ ରହିଛି ତେଣୁ ସେ ହାରାମ କରି ଯଦି ମୃତ୍ୟୁବରଣ କରି ସେତେବେଳେ ସେ ଭଗବଦ୍ଧାମ ପ୍ରାପ୍ତ ହେଇଛନ୍ତି ଆମ ପୁରାଣରେ ବର୍ଣ୍ଣନା କରାଯାଇଛି ଏସବୁ। ତେଣୁ ଏଇଭଳି ଭାବରେ ଯମଦୂତ ମାନଙ୍କୁ ବିଷ୍ଣୁଦୂତ ମାନେ କହିଲେ ଇଏ ଯୋଉ ମାଜାମଳ ଯୋଉ ଭଗବାନଙ୍କ ନାମ ନେଇଛି ନାରାୟଣଙ୍କ ନାମ ନେଇଛି ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲେ ମଧ୍ୟ ଅଶେଷ ଅବହରମ ବିଦୁ ଇଏ ଯେହେତୁ ଭଗବାନଙ୍କ ନାମ ଏ ସମସ୍ତ ପାପକୁ ତାର ନଷ୍ଟ ହେଇଯାଇଛି ତାକୁ କୌଣସି ପାପ ନାହିଁ ଏଇ କହିକି ଯେତେବେଳେ କହିଲେ ତାପରେ ସେମାନେ ଚାଲି ପଳେଇ ଯାଇଛନ୍ତି। ତାପରେ ବିସ୍ତାର ପ୍ରସଙ୍ଗ ରହିଛି କିନ୍ତୁ ଅନ୍ତିମରେ ସୁଭଦ୍ରା ଗୋସ୍ୱାମୀ କହୁଛନ୍ତି ଯେ ମ୍ରିୟମାଣ ହରେନାମ ବୃହନ୍ ପୁତ୍ର ପଚାରିତ ଅଜାମଳ କି ଅବାଧାମ କିମୁତ ଶ୍ରଦ୍ଧା ଗୁଣ ଏ ନାମ ମହାତ୍ମା ମ୍ରିୟମାଣ ମୃତ୍ୟୁମୁଖରେ ପଡ଼ି ଭଗବାନଙ୍କର ନାମ ନେଇଛନ୍ତି ଅଜାମଳ। ଆମେ ଯଦି ଜୀବିତ ଅବସ୍ଥାରେ ଭଗବାନଙ୍କ ନାମ ନେବା ତାହେଲେ କ'ଣ ଫଳ ନହେବ ହରେନା ପୁଣି ଭଗବାନଙ୍କର ଯେଉଁ ନାମ ନେଇଛନ୍ତି କିଭଳି ନେଇଛନ୍ତି ନା ଗୃହନ୍ ପୁତ୍ର ପଚାରିତ ପୁତ୍ରକୁ ଲକ୍ଷ୍ୟ କରି ସେ ଭଗବାନଙ୍କ ନାମ ନେଇଛନ୍ତି। ଆମେ ଯଦି ସିଧାସଳଖ ଭାବରେ ଭଗବାନଙ୍କର ନାମ ଗ୍ରହଣ କରିବା ତାହେଲେ ତାହାର କ'ଣ ଫଳ ନହେବ କିନ୍ତୁ ଅଜାମିଳ କି ଅଜାମିଳ କହିଲେ କହିବାର ଉଦ୍ଦେଶ୍ୟ ହେଉଛି ଯେ ସମସ୍ତ ପାପ କାର୍ଯ୍ୟରେ ସେ ଲିପ୍ତ ଥିଲା ଆମେ ଯଦି ଏ ପାପ କାର୍ଯ୍ୟରୁ ମୁକ୍ତ ହେଇକିରି ଯଦି ଭଗବାନଙ୍କ ନାମ ନେବା ତାହେଲେ ତାର କ'ଣ ଫଳ ହିସାବ କରୁ ଏବଂ ପୁଣି ମୃତ୍ୟୁ ମୁଖରେ ଯେତେବେଳେ ସେ ଭଗବାନଙ୍କ ନାମ ନେଇଛି ସେତେବେଳେ ସେ ଅଶ୍ରଦ୍ଧାର ସହିତ ନାମ ନେଇଛି କିନ୍ତୁ ଯଦି ଆମେ ଶ୍ରଦ୍ଧାର ସହିତ ଜୀବିତ ଅବସ୍ଥାରେ ସିଧାସଳଖ ଭାବରେ ଭଗବାନଙ୍କ ନାମ ନେବା ଏବଂ ପାପକର୍ମରୁ ମୁକ୍ତ ପାପକର୍ମରୁ ମୁକ୍ତ ହେଇକିରି ଭଗବାନଙ୍କ ନାମ ନେବା ତାହେଲେ ତାର ଭଗବାନ ଏଇ ଭଗବାନଙ୍କ ନାମରେ କ'ଣ ଫଳ ହେବ
ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ।
ତେଣୁ ସେ ଯେତେବେଳେ ଏସବୁ ଅଜାମଳ ଦେଖୁଛି ଚିତ୍ର ଫିଲ୍ମ ଦେଖିଲା ବେଳେ ସେସବୁ ଦେଖୁଛି ତାର ମୃତ୍ୟୁ ହେଇଯାଇଥାନ୍ତା କିନ୍ତୁ ସେସବୁ ଦୃଶ୍ୟ ଦେଖିକିରି ତାପରେ ଯେତେବେଳେ ଯମଦୂତ ମାନେ ଚାଲିଯାଇଛନ୍ତି ବିଷ୍ଣୁଦୂତଙ୍କୁ ଯେତେବେଳେ ସେ ପ୍ରଣାମ କରିବା ପାଇଁ ବସିଛନ୍ତି ସେତେବେଳେ ବିଷ୍ଣୁଦୂତ ମାନେ ଡୁବେଇ ଯାଇଛନ୍ତି ତାପରେ ସେ ସମସ୍ତ ସଂସାର ଆସକ୍ତି ଯେଉଁ ରହିଛି ସେସବୁ ତ୍ୟାଗ କରିକିରି ସେ ହରିଦ୍ୱାର ପଳେଇ ଯାଇଛନ୍ତି ଏବଂ ସେଇଠି ସେ ଭଗବାନଙ୍କର ଆରାଧନା କରିକିରି ତାପରେ 15 ବର୍ଷ କାଳ ସେଠି ସେ ଆରାଧନା କରିଛନ୍ତି। ତାପରେ ତାଙ୍କ ପାଇଁ ବୈକୁଣ୍ଠ ଲୋକରୁ ଗୋଟେ ବିମାନ ଆସିଛି ସ୍ୱର୍ଣ୍ଣ ବିମାନ ଯେଉଁ ବିମାନରେ ଚଢ଼ିକି ସେ ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଇଭଳି ଭାବରେ ସତ୍ସଙ୍ଗର ଫଳରେ ଯଦିଓ ଯେ ରଜଗୁଣ ପ୍ରଭାବ ରହୁ ବା ତମଗୁଣ ପ୍ରଭାବ ରହୁ ଏଇ ସତ୍ସଙ୍ଗର ପ୍ରଭାବରେ ସେମାନେ ସତ୍ୟଗୁଣ ଅଧିକ ଆସିବ ଏବଂ ସତ୍ୟଗୁଣ ଅଧିକ ଆସିଲେ ସେମାନେ ଭଗବାନଙ୍କ ଭଜନ କରିକି ଅନ୍ତିମ ଏ ଯେଉଁ ଭୌତିକ ଜଗତର ଯେଉଁ ତିନି ଗୁଣ ରହିଛି ଏ ତ୍ରିଗୁଣାନ ଏତାନ ଯେଉଁ ରହିଛି ତିନୋଟି ଗୁଣ ସତ୍ୟ ରଜତମ ଏ ତ୍ରିଗୁଣକୁ ଉର୍ଦ୍ଧକୁ ଯିବେ ତ୍ରିଗୁଣାନ ଏତାନ ଅତୀତ ଭବତି ପ୍ରଭୁ ତିନି ଗୁଣକୁ ସେମାନେ ଅତୀତକୁ ଯାଇପାରିବେ ଅତୀତକୁ ଗଲେ ସେମାନେ ଆଉ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି ଗୁଣ ପ୍ରତିକ୍ରିୟା ରହିଛି ଏ ପ୍ରଭାବରୁ ମୁକ୍ତ ହେଇପାରିବେ। ତେଣୁ ଆମର କଥାକୁ ଯଦି କିଛି ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୋପମାନନ୍ଦ
ప్రభుత్వం తెలుసు
ଆପଣଙ୍କର ପୋର୍ ହାଉସ୍ଟା ନିର୍ମାଣ ପାଇଁ